ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ବାତ୍ୟା ମୁନ୍ଥାର ପ୍ରଭାବରେ ରାଜ୍ୟର 33 ବ୍ଲକ ଓ 11 ସହରାଞ୍ଚଳ ପ୍ରଭାବିତ। କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯିବ, କହିଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟର ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା କାର୍ଯ୍ୟକ୍ରମ ସୁଭଦ୍ରା ଶକ୍ତି ମେଳା ଆସନ୍ତା ଶନିବାରଠାରୁ ଭୁବନେଶ୍ୱରରେ ହେବ ଆରମ୍ଭ। ଯୁକ୍ତ 2 ଫର୍ମ ପୂରଣ ଅବଧି ଆସନ୍ତା ମାସ 3 ପର୍ଯ୍ୟନ୍ତ ବୃଦ୍ଧି। ଏବଂ ପ୍ରତ୍ୟେକ ମିନିଟ୍କୁ ଗଣିବା ଏବଂ ମସ୍ତିଷ୍କାଘାତରୁ ରକ୍ଷା ପାଇବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମସ୍ତିଷ୍କାଘାତ ଦିବସ। ରାଜ୍ୟରେ ବାତ୍ୟା ମୁନ୍ଥାର ପ୍ରଭାବ ବିଶେଷ ଭାବେ ପଡ଼ିନଥିଲେ ମଧ୍ୟ କେତେକ ଜିଲ୍ଲାରେ ଆଂଶିକ ଭାବେ ପଡ଼ିଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ମୁନ୍ଥା ଦ୍ୱାରା 33 ବ୍ଲକ ଓ 11 ସହରାଞ୍ଚଳ ପ୍ରଭାବିତ ହୋଇଛି। 56 ବ୍ଲକରେ 50 mm ଅଧିକ ବର୍ଷା ରେକର୍ଡ କରାଯାଇଛି। ଗଜପତି ଜିଲ୍ଲାର ଗୋଷାଣୀ ନୂଆଗାଁ ବ୍ଲକରେ ସର୍ବାଧିକ 150 mm ବର୍ଷା ରେକର୍ଡ କରାଯାଇଛି। 161 ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ 19,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ 18,000 ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆସନ୍ତାକାଲିଠାରୁ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ପୂର୍ବ ସ୍ଥିତିକୁ ଆଣିବା ପାଇଁ ସେ ତାର ମଧ୍ୟ ଆସେସମେଣ୍ଟ ଆରମ୍ଭ ହେବ ଏବଂ ଯେଉଁମାନଙ୍କର ଘର କ୍ଷତି ହୋଇଥିବ ସେମାନଙ୍କର ମଧ୍ୟ ଘରର କ୍ଷତିପୂରଣ ଦେବା ରାଶି ଆମେ ସର୍ଭେ ପରେ ଯେଉଁ ଦିନ ରିପୋର୍ଟ ଆସିବ ବ୍ୟବସ୍ଥା ଆମେ ତିଆରି କରୁଛୁ, ସେହି ଦିନ କ୍ଷତିପୂରଣ ରାଶି ଜିଲ୍ଲାକୁ ପଠାଇଦେବୁ। ଜିଲ୍ଲାକୁ ମଧ୍ୟ ଏଇଟା ପରାମର୍ଶ ଦିଆହେଇଛି, କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କର କ୍ଷତିକୁ ଆକଳନ କଲା ସମୟରେ ତାଙ୍କର ବ୍ୟାଙ୍କର ଆକାଉଣ୍ଟ ନମ୍ବର ଏବଂ ମୋବାଇଲ ନମ୍ବର ତାକୁ ମଧ୍ୟ ସଂଗ୍ରହ କରି ଡାଟାବେସ୍ ପ୍ରସ୍ତୁତ କରିଥିବେ, ଯେମିତି ଘର ଘର ଯାଇକିରି ଆବଣ୍ଟନ ନ କରିକିରି ସବୁ ଅନଲାଇନ୍ରେ କ୍ଷତିପୂରଣ ରାଶି ହିତାଧିକାରୀମାନଙ୍କର ପାଖରେ ପହଞ୍ଚିବ।
ବାତ୍ୟା ମୁନ୍ଥା ପ୍ରଭାବରେ ଆଜି ନୟାଗଡ଼ ଜିଲ୍ଲାର 8 ବ୍ଲକରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ପବନ ଓ ବର୍ଷା ଯୋଗୁଁ ଧାନ ଫସଲ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଚାଷ ଜମିରେ ପାଣି ଜମିଯିବାରୁ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶାର ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା କାର୍ଯ୍ୟକ୍ରମ ସୁଭଦ୍ରା ଶକ୍ତି ମେଳା ଆସନ୍ତା ମାସ 1 ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ। ରାଜ୍ୟ ସରକାରଙ୍କ ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ପ୍ରତିବଦ୍ଧ ଲକ୍ଷ୍ୟପତି ଦିଦି ପଦକ୍ଷେପ ମାଧ୍ୟମରେ ମହିଳାଙ୍କୁ ଆତ୍ମବିଶ୍ୱାସୀ ଉଦ୍ୟୋଗୀରେ ରୂପାନ୍ତରିତ କରିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଆଗାମୀ ସୁଭଦ୍ରା ଶକ୍ତି ମେଳା ନିମନ୍ତେ ମାସ୍କଟ୍ ସୁଭଦ୍ରା ଦିଦି ଉନ୍ମୋଚନ କରିଛନ୍ତି। ଏହି ପଦକ୍ଷେପ ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଦୃଢ଼ ଅଗ୍ରଗତିକୁ ପ୍ରକାଶିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ମେଳା ଆସନ୍ତା 1 ଆରମ୍ଭ ହୋଇ 12 ପର୍ଯ୍ୟନ୍ତ ଚାଲିବ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ 2 କମ୍ ସମୟ ରହିଛି। 3 ପ୍ରମୁଖ ରାଜନୈତିକ ଦଳ ସମେତ ଅନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ସେମାନଙ୍କ ସପକ୍ଷରେ ଭୋଟରକୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ବିଜେପି ପକ୍ଷରୁ ସାଂସଦ ମାଳବିକା ଦେବୀ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଗଣ୍ଡାମେର ପଣ୍ଡ୍ରାପଥର ଲକ୍ଷ୍ନାଠାରେ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀ ଶ୍ରେୟାଙ୍ଗିନୀ ଛୁରିଆ ସୁନାବେଡ଼ା ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ନିର୍ବାଚନୀ ଶୋଭାଯାତ୍ରା ଏବଂ ସଭା ଯୋଗ ଦେଇଥିଲେ। କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ଦଳୀୟ ନେତାମାନେ ଘାସିରାମ ମାଝୀଙ୍କ ସପକ୍ଷରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ମାସ 11 ଭୋଟ ଗ୍ରହଣ କରାଯିବା ସହ 14 ଫଳ ପ୍ରକାଶ ପାଇବ। 1999 ଅକ୍ଟୋବର 29 ଉପକୂଳ ଓଡ଼ିଶାରେ ପ୍ରଳୟଙ୍କାରୀ ମହାବାତ୍ୟା ଯୋଗୁଁ ବ୍ୟାପକ ବିପର୍ଯ୍ୟୟ ହୋଇଥିଲା। ଜଗତସିଂହପୁର ଜିଲ୍ଲାର ଏଡ଼ସମା ଓ ପାରାଦୀପ ଅଞ୍ଚଳ, ପୁରୀ, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ ଭାବେ ମହାବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା। ଆଜିକୁ ଏହି ମହାବାତ୍ୟା 26 ପୂରଣ କରିଛି। ବାତ୍ୟା ପୂର୍ବରୁ ନିଜକୁ ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ଏହି ଦିନକୁ ମନେ ରଖିବା ପାଇଁ ସରକାର ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 1999 ମହାବାତ୍ୟାର ସ୍ମୃତିଚାରଣ କରି ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଏହି ବିପର୍ଯ୍ୟୟ ରାଜ୍ୟକୁ ଶିଖାଇଥିଲା ବାତ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି କେତେ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ବନ୍ୟା ସମୟରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଅନୁରୋଧ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସଚେତନତା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁକ୍ତ ଦୁଇ ପାଠ୍ୟକ୍ରମର ବାର୍ଷିକ ପରୀକ୍ଷା ଫର୍ମ ପୂରଣ ଅବଧିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ନଭେମ୍ବର ମାସ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ବାତ୍ୟା ମୁନ୍ଥା ଯୋଗୁଁ କେତେକ ସ୍କୁଲ ଏବଂ ଛାତ୍ରଛାତ୍ରୀମାନଙ୍କ ଅଭିଭାବକଠାରୁ ପରୀକ୍ଷା ଫର୍ମ ପୂରଣ ଅବଧିକୁ ବୃଦ୍ଧି କରିବା ନେଇ ଅନୁରୋଧ ମିଳିବା ପରେ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ପୁରୀ ଜିଲ୍ଲାର ବୀର ହରେକୃଷ୍ଣପୁରରେ ଜନ୍ମିତ ମହାନ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କର ଜନ୍ମ ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। 1780 ମସିହାରେ 41 ବର୍ଷ ବୟସରେ ଜୟୀ ରାଜଗୁରୁ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କ ଦ୍ୱିତୀୟ ରାଜସଭାରେ ରାଜଗୁରୁ ମନ୍ତ୍ରୀ ପଦରେ ନିଯୁକ୍ତ ହୋଇଥିଲେ। ଇଂରେଜ ବିରୋଧରେ ପାଇକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବାରେ ଜୟୀ ରାଜଗୁରୁଙ୍କର ଏକ ପ୍ରମୁଖ ଭୂମିକା ଥିଲା। 1804 ମସିହାରେ ମହାନଦୀ କୂଳରେ ପ୍ରଥମ ଥର ପାଇଁ ଇଂରେଜମାନଙ୍କ ବିରୋଧରେ ଆକ୍ରମଣ କରି ନିଜର ଅଦମ୍ୟ ସାହସର ପରିଚୟ ଦେଇଥିଲେ। 1806 ମସିହା ଡିସେମ୍ବର ମାସ 6 ତାରିଖରେ ଇଂରେଜ ସରକାର ଜୟୀ ରାଜଗୁରୁଙ୍କୁ ଫାଶୀ ଦେଇଥିଲେ। ରାଜଗୁରୁଙ୍କର ବ୍ୟକ୍ତିତ୍ୱ ବର୍ତ୍ତମାନ ସମୟରେ ବି କୋଟି କୋଟି ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଜୟୀ ରାଜଗୁରୁ ମାତୃଭୂମିର ସୁରକ୍ଷା ପାଇଁ ଦେଇଥିବା ତ୍ୟାଗ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ମରଣ କରିଛନ୍ତି। ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତାଙ୍କ ବୀରତ୍ୱ, ବଳିଦାନ ଓ ଦେଶପ୍ରେମ ସର୍ବଦା ପ୍ରେରଣା ହୋଇ ରହିବ। ଜନସାଧାରଣଙ୍କୁ ମସ୍ତିଷ୍କ ଆଘାତର ଲକ୍ଷଣ ଏବଂ ଜରୁରୀ ଯତ୍ନର ଆବଶ୍ୟକତା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ମସ୍ତିଷ୍କାଘାତ ଦିବସ ପାଳନ କରାଯାଉଛି। ମସ୍ତିଷ୍କ ଆଘାତ ବା ଷ୍ଟ୍ରୋକ୍ ଏହାର ପ୍ରତିରୋଧ ଏବଂ ଏଥିରୁ ରକ୍ଷା ପାଇଥିବା ବ୍ୟକ୍ତିଙ୍କ ପାଇଁ ଉନ୍ନତ ଯତ୍ନ ଏବଂ ସହାୟତାରେ ଆବଶ୍ୟକତାକୁ ଉପଲବ୍ଧି କରିବା ଦିଗରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଅନ୍ୟତମ ଲକ୍ଷ୍ୟ। ଚଳିତ ବର୍ଷ ବିଶ୍ୱ ମସ୍ତିଷ୍କାଘାତ ଦିବସର ବାର୍ତ୍ତା ହେଉଛି ପ୍ରତ୍ୟେକ ମିନିଟ୍କୁ ଗଣିବା। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
ମସ୍ତିଷ୍କର କିଛି ଅଂଶରେ ପର୍ଯ୍ୟାପ୍ତ ରକ୍ତ ପ୍ରବାହ ନ ହେବା କାରଣରୁ ଏବଂ ଅବରୋଧିତ ଧମନୀ କିମ୍ବା ମସ୍ତିଷ୍କରେ ରକ୍ତସ୍ରାବ ହେତୁ ମସ୍ତିଷ୍କାଘାତ ହୋଇଥାଏ। ହଠାତ୍ ଅଚେତ ହୋଇଯିବା, ବାତ ମାରିବା, ଶରୀରର କୌଣସି ଅଙ୍ଗ ଅଚଳ ହୋଇଯିବା କିମ୍ବା ଦୁର୍ବଳ ହେବା ଏବଂ କଥାବାର୍ତ୍ତା କରିବାରେ ସମସ୍ୟା ଆଦି ଷ୍ଟ୍ରୋକ୍ର ଲକ୍ଷଣ। ପୃଥିବୀରେ ବର୍ତ୍ତମାନ ସମୟରେ ମୃତ୍ୟୁ ଓ ବିକଳାଙ୍ଗର ବଡ଼ କାରଣ ହେଉଛି ଷ୍ଟ୍ରୋକ୍। ପ୍ରତିବର୍ଷ ପ୍ରାୟ 18 ଲକ୍ଷ ଲୋକ ବ୍ରେନ୍ ଷ୍ଟ୍ରୋକ୍ରେ ପୀଡ଼ିତ ହେଉଛନ୍ତି। ଭାରତ ସମେତ ନିମ୍ନ ଓ ମଧ୍ୟମ ଆୟ ଦେଶଗୁଡ଼ିକରେ ବ୍ରେନ୍ ଷ୍ଟ୍ରୋକ୍ ମାମଲା 100% ଅଧିକ ବୃଦ୍ଧି ପାଉଥିବାରୁ ଦେଶର ସାମାଜିକ ଆର୍ଥିକ କ୍ଷେତ୍ର ପାଇଁ ଏକ ବଡ଼ ଧରଣର ଆହ୍ୱାନ ସୃଷ୍ଟି କରିଛି। ବିକଶିତ ଦେଶଗୁଡ଼ିକରେ 42% ବ୍ରେନ୍ ଷ୍ଟ୍ରୋକ୍ ମାମଲା କମିଛି। ଏକ ରିପୋର୍ଟର ତଥ୍ୟ ଅନୁସାରେ ଭାରତରେ ପ୍ରତି 1 ଲକ୍ଷ ଜନସଂଖ୍ୟାରେ 145 ଜଣ ବ୍ରେନ୍ ଷ୍ଟ୍ରୋକ୍ରେ ଆକ୍ରାନ୍ତ ହୋଇଥାନ୍ତି, ଯାହାକି ପ୍ରତି ମିନିଟ୍ରେ 3 ଜଣ ଭାରତୀୟ ମସ୍ତିଷ୍କାଘାତରେ ପୀଡ଼ିତ ହେଉଛନ୍ତି। ନିୟମିତ ଶାରୀରିକ କାର୍ଯ୍ୟକଳାପ, ଦ୍ରୁତଗତିରେ ଚାଲିବା ଯୋଗୁଁ ସୁସ୍ଥ ଓଜନ ବଜାୟ ରଖିବା ସହ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଏହି ରୋଗରୁ ରକ୍ଷା ମିଳିଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
ନବରଙ୍ଗପୁର ଜିଲ୍ଲାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସର ପ୍ରଥମ ମୌଳିକ ସାକ୍ଷରତା ଓ ସଂଜ୍ଞା ଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 30,630 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କେନ୍ଦ୍ର ସରକାରଙ୍କ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ ଜିଲ୍ଲାର 15 ବର୍ଷରୁ ଉର୍ଦ୍ଧ ଅଣସାକ୍ଷର ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସମସ୍ତ ଶିକ୍ଷାର୍ଥୀଙ୍କୁ ପୁସ୍ତକ ପ୍ରଦାନ କରାଯିବା ସହିତ ଶିକ୍ଷାଦାନ କରାଯାଇଥିଲା। ଦରକାର ଅନୁସାରେ ଖର୍ଚ୍ଚ କରି ସଞ୍ଚୟକୁ ଗୋଟିଏ ଅଭ୍ୟାସ କରିବା ଲାଗି ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ମିତବ୍ୟୟତା ଦିବସ ପାଳନ କରାଯାଉଛି। 1942 ମସିହା ଆଜିର ଦିନରେ ଇଟାଲୀର ମିଲାନ୍ଠାରେ ପ୍ରଥମ ଆନ୍ତର୍ଜାତୀୟ ସଞ୍ଚୟ ବ୍ୟାଙ୍କ ତରଫରୁ ବିଶ୍ୱ ସଞ୍ଚୟ ଦିବସ ପାଳନ କରାଯାଇଥିଲା। ଭଦ୍ରକ ସହର ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ଅନୁଷ୍ଠିତ ସାର୍ବଜନୀନ ମା କାଳୀଙ୍କ ମେଢ଼ ବିସର୍ଜନ ହୋଇଛି। 7ଟି ବ୍ଲକ ଏବଂ ଗ୍ରାମାଞ୍ଚଳର ପ୍ରାୟ 40ରୁ ଉର୍ଦ୍ଧ ମା କାଳୀଙ୍କର ମୃଣ୍ମୟୀ ମୂର୍ତ୍ତିକୁ ସାଳନ୍ଦୀ ନଦୀ ଏବଂ ଅନ୍ୟ ନଦୀଗୁଡ଼ିକରେ ବିସର୍ଜନ କରାଯାଇଛି। ଗଞ୍ଜାମ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁର୍ଘଟଣା ରୋକିବା ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା। ପାଣିପାଗ ବାତ୍ୟା ମୁନ୍ଥା ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସାମୁଦ୍ରିକ ବାତ୍ୟା ମୁନ୍ଥାର ପ୍ରଭାବରେ ରାଜ୍ୟର 33ଟି ବ୍ଲକ ଓ 11ଟି ସହରାଞ୍ଚଳ ପ୍ରଭାବିତ। କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯିବ କହିଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟର ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା କାର୍ଯ୍ୟକ୍ରମ ସୁଭଦ୍ରା ଶକ୍ତିମେଳା ଆସନ୍ତା ଶନିବାରଠାରୁ ଭୁବନେଶ୍ୱରରେ ହେବ ଆରମ୍ଭ। যুক্ত দুই ফর্ম পূরণ অবধি আসন্তা মাস তিন তারিখ পর্যন্ত বৃদ্ধি এবং প্রত্যেক মিনিট কু গণিবা এবং মস্তিষ্কাঘাতর রক্ষা পাইবার বার্তা নিয়ে আজ পালন করা যাচ্ছে বিশ্ব মস্তিষ্কাঘাত দিবস। আঞ্চলিক সংবাদ বর্তমান পাই এতিকি, পরবর্তী আঞ্চলিক সংবাদ শুনিপারিবে সন্ধ্যা 6:45 মিনিট রে।